ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 127 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଇତାର ସିଧା ପ୍ରସାରଣ ହେବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାଥି ଇତାର ପ୍ରସାରଣ କରାଯିବା। ରାଜ୍ୟ ଅକ୍ଷୟ ଶକ୍ତିର ଭିତ୍ତିଭୂମି କ୍ଷେତ୍ରକେ ଆହୁରି ବର୍କସ୍ କରିବା ଲାଗି ଛୋଟ ଛୋଟ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନା ଉପରେ ଜୋର୍ ଦେବାର୍କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି କହିଛନ୍। ରାଜଭବନର ନ୍ୟୁ ଅଭିଷେକ ହଲ୍ଠାରେ ଗଲାକାଲି ଶକ୍ତି ବିଭାଗର କାମକାଜର ସମୀକ୍ଷା କରିକରି ରାଜ୍ୟପାଳ ଡକ୍ଟର କମ୍ବମ୍ ପାଟି ଅକ୍ଷୟ ଶକ୍ତିର ବିକାଶ ଦିଗେ ନିଆଯାଇଥିବାର ଉଦ୍ୟମକେ ପ୍ରଶଂସା କରିଛନ୍। ଓଡ଼ିଶାର ସବୁନୁ ବଡ଼ ପ୍ରେକ୍ଷାଳୟ କଳାମଣ୍ଡଲର ତିଆର କାମ 2026 ମେ ମାସ ତକ ସାରବାର ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ସୈନିକ ସ୍କୁଲ ପାଖେ ତିଆର ଚାଲିଥିବାର କଳାମଣ୍ଡଲ ପ୍ରକଳ୍ପ କାମର ସମୀକ୍ଷା କରିକରି ମୁଖ୍ୟମନ୍ତ୍ରୀ ଇଟା କହିଛନ୍। ସୂଚନା ଅନୁସାରେ ପାଖାପାଖି 10 ଏକର ଜମିଥି ତିଆର ଚାଲିଥିବାର କଳାମଣ୍ଡଲ ଲାଗି 173 କୋଟି ଟଙ୍କା ଖର୍ଚ୍ଚ କରାଯିବା। ନୂଆପଡ଼ା ଉପନିର୍ବାଚନ ଲାଗି ଗଲାକାଲି ରିଟର୍ଣ୍ଣିଂ ଅଧିକାରୀଙ୍କ ତରଫରୁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବାର ସହିତ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ଚିହ୍ନା ଦିଆଯାଇଛି। 5 ଦଳର ପ୍ରାର୍ଥୀମାନଙ୍କ ନିଜର ଦଳୀୟ ଚିହ୍ନା ଥିଲାବେଳେ 9 ସ୍ୱାଧୀନ ପ୍ରାର୍ଥୀଙ୍କୁ ଚିହ୍ନା ଦିଆଯାଇଛି। ଗଲାକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନେ କେନ୍ସିବିଲ୍ ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର ନାଇଁ କରି ଏଥିରେ ମୋଟ 14 ପ୍ରାର୍ଥୀ ନିର୍ବାଚନ ମଇଦାନ ନିଜର ଭାଗ୍ୟ ପରୀକ୍ଷା କରିବେ। ପ୍ରାର୍ଥୀମାନେ ଭୋଟରମାନଙ୍କ ବିଶ୍ୱାସ ଜିତିବାର ଲାଗି ଜୋରଦାର ଚେଷ୍ଟା ଚଲେଇଛନ୍। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଲାକାଲିଠାରୁ 3 ନୂଆପଡ଼ା ଗସ୍ତ କରିଛନ୍। ଏ ଅବସରରେ ଶ୍ରୀମତୀ ପରିଡ଼ା ଜିଲ୍ଲା ନଭିନ୍ ଭିନ୍ କାର୍ଯ୍ୟକ୍ରମଥି ଯୋଗଦେବେ। ଖାସ୍କରି ନୂଆପଡ଼ା ଉପନିର୍ବାଚନଥି ଦଳର ପ୍ରାର୍ଥୀ ଜୟ ଢୋଲକିଆଙ୍କ ସଙ୍ଗେ ଜନସମ୍ପର୍କ କାର୍ଯ୍ୟକ୍ରମଥି ଯୋଗଦେବେ। ଏ ବାବଦେ ସାମାଜିକ ଗଣମାଧ୍ୟମଥି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍। ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିର ନିର୍ମାଣ କାମର ଅଗ୍ରଗତିକେ ନେଇକରି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ପୂର୍ତ୍ତ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, କ୍ରୀଡ଼ା ଆଉ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେଇକରି ରାଜ୍ୟ ତିଆରି ଚାଲିଥିବାର ଭିନ୍ ଭିନ୍ ସୁଇମିଂ ପୁଲ୍ କମ୍ପ୍ଲେକ୍ସ, ସମ୍ବଲପୁର ଆଉ ଝାରସୁଗୁଡ଼ାର ଆଇକନିକ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଆଉ ଇଣ୍ଡୋର ହଲ୍, ସମ୍ବଲପୁରର ଫୁଟବଲ୍ ଟ୍ରେନିଂ ସେଣ୍ଟର ତିଆରି କାମର ଅଗ୍ରଗତିର ସମୀକ୍ଷା କରିଛନ୍। ଇତାର ସହିତ ଝାରସୁଗୁଡ଼ା ଆଉ ଭଦ୍ରକନ ପ୍ରସ୍ତାବିତ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ବାବଦେ ବିଲ୍ ଆଲୋଚନା କରିଛନ୍। ରାଜ୍ୟ 4219 କନେଷ୍ଟବଲଙ୍କୁ ନିଯୁକ୍ତି ଦିଆଯିବା, ଏ ବାବଦ ଗୋଟିଏ ପ୍ରସ୍ତାବକେ ଗଲାକାଲି ଗୃହ ବିଭାଗ ତରଫରୁ ଅନୁମୋଦନ କରାଯାଇଛି। ନିୟମ ଅନୁସାରେ ନିଯୁକ୍ତି ପ୍ରକ୍ରିୟା ମୂଲ କରବାର୍କେ ସରକାର ଅନୁମତି ଦେଇଛନ୍। ଏ ବାବଦେ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ ଗୃହ ବିଭାଗ ତରଫରୁ ସୂଚନା ଦିଆଯାଇଛି। ମହିଳା ସଶକ୍ତିକରଣ ଦିଗେ ସଚେତନ କରିବା ଲକ୍ଷ୍ୟଟି ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫରୁ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ଚଳଚ୍ଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ମହିଳା ସଶକ୍ତିକରଣ ଉପରେ ଆଧାରିତ ହିନ୍ଦୀ ସିନେମା ଲାପତା ଲେଡିଜ୍ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମଟି ମହିଳା ଆଉ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ସହିତ ଲୋକସେବା ଭବନର 450 କର୍ମଚାରୀ ଉପସ୍ଥିତ ଥିଲେ। ଫି ମାସର 3 ଶନିବାର ଦିନ ସିନେମା ପ୍ରଦର୍ଶନ କରାଯିବା। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ସାଇବର ସୁରକ୍ଷା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲାନ ଚାଲିଥିବାର ସାଇବର ସଚେତନତା କାର୍ଯ୍ୟକ୍ରମକୁ ଆହୁରି ଜବର କରିବାକୁ ନିଷ୍ପତ୍ତି ନିଆଯାଇଛି। ବଙ୍ଗୋପସାଗରନ ହୋଇଥିବାର ଘୂର୍ଣ୍ଣିବଲୟ ଲଘୁଚାପଟି ବଦଳିଛେ। ଆଇବା ସୋମବାର ଦିନ ତକ ଇଟା ବାତ୍ୟା ରୂପ ନେଇପାରେ। ଆଇବା 28 ଆଉ 29 ସକାଳେ ବାତ୍ୟା ଆନ୍ଧ୍ରପ୍ରଦେଶ ସମୁଦ୍ର ଖଣିକେ ଛୁଇଁବା। ଓଡ଼ିଶାକେ ବାତ୍ୟା ବିଶେଷ ନୁକସାନ ନାଇଁ କରେ। ମାତର୍କ ଆଇବା 6 ତକ ରାଜ୍ୟ ବର୍ଷା ଲାଗି ରହିବା। ରାଜ୍ୟର ଦକ୍ଷିଣ ଆଉ ସମୁଦ୍ର ଖଣି ଇଲାକାନ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସେଆଡ଼େ ବାତ୍ୟାକେ ନେଇକରି ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ବିଭାଗ ପୂରାପୂରି ତୟାର ଅଛେ। ଲୋକେ ନାଇଁ ଘବରାବାରକେ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ପରାମର୍ଶ ଦେଇଛନ୍।
ଅକ୍ଟୋବର, ନଭେମ୍ବର, ଡିସେମ୍ବର ଇଏ 3 ମାସ ଓଡ଼ିଶା ପାଇଁ ସ୍ୱାଭାବିକ ଭାବରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୁଏ ଏବଂ ବାତ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୁଏ। ତେଣୁ ଆମେ ପ୍ରସ୍ତୁତ ଅଛୁ, ଯେହେତୁ ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ, ତେଣୁ ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ପ୍ରସ୍ତୁତ ରହିବା ପାଇଁ ପଡ଼େ।
ବାତ୍ୟାକେ ନେଇକରି ଜଳସମ୍ପଦ ବିଭାଗ ସଚିବ ଅନୁଗଙ୍କର ଅଧ୍ୟକ୍ଷତାତି ଗଲାକାଲି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବାତ୍ୟା ବେଲେ ହେବାର୍କେ ଥିବା ବର୍ଷା ଲାଗି ରାଜ୍ୟର ଜଳଭଣ୍ଡାର ମାନଙ୍କର ସ୍ଥିତି ଉପରେ ନଜର ରଖବାର୍କେ ଶ୍ରୀମତୀ ଗର୍ଗ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ଏଚନିର ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02।